శాంతమదర్శిన సాధవ సముదాచారాస్తి ఉయంతి అపి కీకట సాధవ సముదాచారాస్తి ఉయంతి అపి కీకట. లార్డ్ నృసింహదేవ్ సేస్ ట్రాన్స్లేషన్ బై శ్రీల ప్రభుపాద్. Whenever and wherever there are peaceful, equipoised devotees who are well behaved and decorated with all good qualities, that place and the dynasties there, even if condemned, are purified. Wherever exalted devotees stay, not only they and their dynasties, but the entire country is purified. ଶ୍ଳୋକର ଅର୍ଥ ହେଉଛି, ଭଗବାନ ନୃସିଂହଦେବ କହୁଛନ୍ତି, ଯେଉଁ ସ୍ଥାନରେ ଆଉ ଯେଉଁ ସମୟରେ ଯେତେବେଳେ ମୋର ପ୍ରିୟ ଭକ୍ତଗଣ ଯମାଙ୍କି ପ୍ରଶାନ୍ତ ସମଦର୍ଶୀନ ସଦାଚାର ସମ୍ପନ୍ନ ସମସ୍ତ ସଦ୍ଗୁଣ ସମ୍ପନ୍ନ ଭକ୍ତଗଣ ବାସ କରନ୍ତି ବାହାରନ୍ତି, ସେ ସ୍ଥାନ ସେ ବଂଶ ଯଦିଓ ଅତି ଅଧୋପତିତ ହୋଇଥାନ୍ତି, ତଥାପି ସେମାନେ ସମସ୍ତେ ବିଶୁଦ୍ଧ ହୋଇଯାଆନ୍ତି। ତୀର୍ଥ ପବିତ୍ର କରିବା ନିମିତ୍ତ ତୀର୍ଥ ଭ୍ରମଣ, ସେହି ଛଳରେ ସାଂସାରିକ ଜନକୁ ନିସ୍ତାର କରିବା ଉଦ୍ଦେଶ୍ୟରେ ବୈଷ୍ଣବଙ୍କର ଭ୍ରମଣ ହୁଏ, ବୁଝିପାରୁଛ? ଏ ହେଉଛି ଏକ ନିଶ୍ଚଳ ସ୍ୱଭାବ ବସ୍ତୁ। ଶ୍ରୀକୃଷ୍ଣ ଚୈତନ୍ୟ ଜୀବ ନୁହନ୍ତି, ସ୍ୱତନ୍ତ୍ର ଈଶ୍ୱର, ତଥାପି ପ୍ରସନ୍ନ ରୂପେ ଭକ୍ତାବତାର ହୋଇ ବୈଷ୍ଣବମାନଙ୍କର ସ୍ୱଭାବ ଗ୍ରହଣ କରିଛନ୍ତି। ଭାଗବତ ଗଣ ଗମନ କରି ତୀର୍ଥକୁ ପବିତ୍ର କରୁଛି ଏବଂ ତୀର୍ଥବାସୀ ସାଂସାରିକ ଜନଗଣକୁ ସେ ତୀର୍ଥ ଗମନ ଛଳରେ ଉଦ୍ଧାର କରୁଛି। ଏହା ହିଁ ପର ଦୁଃଖ ଦୁଃଖୀ ଶୁଦ୍ଧ ଭକ୍ତଙ୍କ ନିତ୍ୟ ସ୍ୱଭାବ। କିନ୍ତୁ ଶ୍ରୀମନ୍ ମହାପ୍ରଭୁ ପରତନ୍ତ୍ର ଭକ୍ତ ମୂର୍ତ୍ତିରେ ଲୀଳା କଲେ ସୁଦ୍ଧା ସ୍ୱୟଂ ସ୍ୱତନ୍ତ୍ର ପରମେଶ୍ୱର। ଶ୍ରୀମଦ ଭାଗବତ ଏସବୁ କଥା କୁହାଯାଇଛି, ପ୍ରଥମ ସ୍କନ୍ଧରେ କୁହାଯାଇଛି, ତୀର୍ଥି କୁରୁବନ୍ତି ତୀର୍ଥାନି ଭବତ ବିଧା ଭାଗବତାସ୍ତି ଶ୍ରୀ ଭୂତା ସ୍ୱୟଂ ବିଭୋ ତୀର୍ଥି କରୁବନ୍ତି ତୀର୍ଥାନି ସ୍ୱାନ୍ତସ୍ତିନ ଗଦାଭୃତା। ବିଦୁ ମହାଶୟ ନାନା ତୀର୍ଥ ପର୍ଯ୍ୟଟନ କରି ଯେତେବେଳେ ହସ୍ତିନାପୁରକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ଯୁଧିଷ୍ଠିର ମହାରାଜ ଏହି ଶ୍ଳୋକ ଦ୍ୱାରା ତାଙ୍କର ଅଭିନନ୍ଦନ କରିଥିଲେ। ଆପଣଙ୍କ ସଦୃଶ ଭାଗବତ ଗଣ ସ୍ୱୟଂ ତୀର୍ଥ ସ୍ୱରୂପ, ସେମାନେ ସ୍ୱୟଂ ଅନ୍ତସ୍ଥିତ ଭଗବାନଙ୍କର ପବିତ୍ରତା ବଳରେ ପାପୀ ମାନଙ୍କର ପାପ ଦ୍ୱାରା ମଳିନ ତୀର୍ଥ ମାନଙ୍କୁ ପବିତ୍ର କରନ୍ତି। ଏ ହେଉଛି ଭକ୍ତଙ୍କ ବହୁମାନଙ୍କର, ଭଗବାନଙ୍କ ଅପେକ୍ଷା ଭକ୍ତଙ୍କର ବହୁମାନଙ୍କର ଭକ୍ତଙ୍କୁ ବଡ଼ କରି ସେଥିପାଇଁ ଭଗବାନ ଭକ୍ତ ପରତନ୍ତ୍ର ହେଇଯାଇଛନ୍ତି। ଭକ୍ତ ହେଲେ ସବୁକିଛି ହେଲା। ଜୀବର ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ, ଏ ତ ସ୍ୱରୂପ ତ ହି ଜୀବ କୃଷ୍ଣ ଦାସ। ଲୋକ ନିବାସୀନ ଭଗବତ ଭକ୍ତି ରସିକା ନମସ୍ୟା ମାଧୁ ସଂସଦା ଶିବଜୀ ସେ ଶିବଜୀ ନାରଦମୁନି ନାରଦମୁନି ପ୍ୟୋର୍ ଡିଭୋଟି ଅଫ୍ ଦି ଲର୍ଡ was assumed a human body, not demigod's body, not like us. Panchabhutika deha, martyaloka nivasina, live here in this material world, martyaloka, with the human body, great devotee. He is worshipable by me, you see. Namasya madhu samsada. Lord Shiva says, all glorified, the pure devotee.